ଜୟ ଜଗନ୍ନାଥ। ମୋର ହୃଦୟର ଗୀତ, ମୋର ଆତ୍ମାର ଗୀତ, ମୋ ମନର ଗୀତ, ଆଉ ମୋ ସ୍ମୃତିର ଗୀତ, ଏ ମନ ମୋ ମନ। ଆପଣମାନେ ଦେଖୁଥିଲେ ଇ ନ୍ୟୁଜ୍ ଓଡ଼ିଆରେ, ସେଟା ଅର୍ମାନ୍ ମ୍ୟୁଜିକର ଥିଲା, ମୋର ନିଜ ପ୍ରଡକ୍ସନ। ଆଜିଠାରୁ ଆପଣମାନଙ୍କ ହୃଦୟର ଗୀତ ମଧ୍ୟ ଆପଣମାନେ ଦେଖିପାରିବେ, ମେଲ୍ ଆଉ ଫିମେଲ୍ ଭର୍ସନ୍, କେବଳ ଅର୍ମାନ୍ ମ୍ୟୁଜିକରେ, ଅର୍ମାନ୍ ମ୍ୟୁଜିକ ୟୁଟ୍ୟୁବ୍ ଚ୍ୟାନେଲରେ। ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ, ଆଉ ଗୋଟେ ଗୋଟେ ଗୀତକୁ ଆପଣଙ୍କର ଭଲ ପାଇବାର ଗୋଟେ ଗୋଟେ ଛୋଟ ଛୋଟ ଲାଇକ୍ ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
କହ,
ମୋ ଭଲ ପାଇବାକୁ ତୁ ଶେଷରେ ଏମିତି ବୁଝିଲୁ?
ଭଲ ପାଇବା, ସେ ଭଲ ପାଇବାକୁ ତୁ କେବେଠାରୁ ମାରି ସାରିଛୁ?
ତୁ ଏମିତି କହନି ପ୍ଲିଜ, ତୁ ଏମିତି କହିଲେ ମୁଁ ବଞ୍ଚିବି କେମିତି? ମୁଁ ଆଜି ବି ତତେ ସେତିକି ଭଲ ପାଏ।
ତୁ ସ୍ୱାର୍ଥପର, ତୁ ଭୁଲି ଯା, ଭୁଲି ଯା ମତେ।
ନମସ୍କାର, ମୁଁ କଣ୍ଠଶିଳ୍ପୀ ଅମୃତା ନାୟକ। ତେବେ ଆଜି ଏଠି ଅର୍ମାନ ମ୍ୟୁଜିକର ଏ ମନ ମୋ ମନ ଗୀତଟିର ଫିମେଲ ଭର୍ଜନ ରେକର୍ଡିଂ ଚାଲିଛି। ତାର ମେଲ୍ ଭର୍ଜନଟା ବହୁତ ହି ପପୁଲାର ହେଇଛି, ଘରେ ଘରେ ପରିଚିତ, ଆପଣ ସମସ୍ତେ ବହୁତ ଭଲ ପାଇବା ଦେଇଛନ୍ତି। ତେବେ ମୁଁ ଧନ୍ୟବାଦ ଦେବି ଲିରିସିଷ୍ଟ ସୁନୀଲ ଭାଇଙ୍କୁ ଏବଂ ମ୍ୟୁଜିକ୍ ଡିରେକ୍ଟର ଜାପାନୀ ଭାଇଙ୍କୁ ମୋତେ ଏହାର ଫିମେଲ ଭର୍ଜନଟି ଗାଇବାର ସୁଯୋଗ ଦେଇଥିବାରୁ। ଆଉ ମୁଁ ଆଶା କରୁଛି ଆପଣ ମେଲ୍ ଭର୍ଜନକୁ ଯେତିକି ଭଲ ପାଇବା ଦେଇଛନ୍ତି, ଫିମେଲ ଭର୍ଜନକୁ ମଧ୍ୟ ସେତିକି ଭଲ ପାଇବା।
ଜୟ ଜଗନ୍ନାଥ। ମୋର ହୃଦୟର ଗୀତ, ମୋର ଆତ୍ମାର ଗୀତ, ମୋ ମନର ଗୀତ, ଆଉ ମୋ ସ୍ମୃତିର ଗୀତ, ଏ ମନ ମୋ ମନ। ଆପଣମାନେ ଦେଖୁଥିଲେ ଇ ନ୍ୟୁଜ୍ ଓଡ଼ିଆରେ, ସେଟା ଅର୍ମାନ ମ୍ୟୁଜିକର ଥିଲା, ମୋର ନିଜ ପ୍ରଡକ୍ସନ। ଆଜିଠାରୁ ଆପଣମାନଙ୍କ ହୃଦୟର ଗୀତ ମଧ୍ୟ ଆପଣମାନେ ଦେଖିପାରିବେ, ମେଲ୍ ଆଉ ଫିମେଲ ଭର୍ସନ କେବଳ ଅର୍ମାନ ମ୍ୟୁଜିକରେ, ଅର୍ମାନ ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲରେ। ଆପଣମାନେ ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ, ଆଉ ଗୋଟେ ଗୋଟେ ଗୀତକୁ ଆପଣଙ୍କର ଭଲ ପାଇବାର ଗୋଟେ ଗୋଟେ ଛୋଟ ଛୋଟ ଲାଇକ୍ ଦିଅନ୍ତୁ। ଆଜିଠାରୁ ଅନେକ ଗୀତ, ସ୍ୟାଡ୍ ସଙ୍ଗ, ରୋମାଣ୍ଟିକ ସଙ୍ଗ, ଭଜନ ଆଉ ପେପି ନମ୍ବର, ମୋର ପ୍ରାୟ ଗୀତ ଆପଣମାନେ ଦେଖିପାରିବେ ଅର୍ମାନ ମ୍ୟୁଜିକରେ। ଆପଣଙ୍କର ଆଉ ମୋ ଭିତରେ ଯୋଉ ଭଲ ପାଇବା ଅଛି, ଆପଣମାନେ ଅର୍ମାନ ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲକୁ ଦିଅନ୍ତୁ ସେଇ ଭଲ ପାଇବା। ମୁଁ ସବୁଦିନ ପାଇଁ ଆପଣଙ୍କ ପାଖରେ ଚିରଋଣୀ ହିଁ ରହିବି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
ନମସ୍କାର ଦର୍ଶକ ବନ୍ଧୁ, ମୁଁ ଗୀତିକାର ସୁନୀଲ ମହାରଣା। ଆଜି ଆମର ଏଠି ଗୋଟେ ସୁନ୍ଦର ଗୀତର ଡବିଂ ଚାଲିଥିଲା, ଏ ମନ ମୋ ମନ ଗୀତର ଫିମେଲ ଭର୍ସନ। ଆପଣମାନେ ତ ମେଲ୍ ଭର୍ସନ ଅଲରେଡ଼ି ଶୁଣିସାରିଛନ୍ତି, ପ୍ରଚୁର ମାତ୍ରାରେ ସ୍ନେହ ଭଲ ପାଇବା ସେ ଗୀତକୁ ଦେଇଛନ୍ତି, ଆଉ ମୋତେ ସୁଯୋଗ ଦେଇଛନ୍ତି ଜାପାନୀ ଭାଇ ଏଇ ଗୀତରେ ଲେଖିବା ପାଇଁ। ଆପଣ ଜାଣିଥିବେ ଓଡ଼ିଶାର ବର୍ତ୍ତମାନ ସ୍ୟାଡ୍ ସଙ୍ଗର କିଙ୍ଗ କହିଲେ ଅତ୍ୟୁକ୍ତି ହେବନି ଜାପାନୀ ଭାଇ, ଯିଏକି ଆପଣଙ୍କୁ ଅନେକ ସ୍ୟାଡ୍ ସଙ୍ଗରେ ଭିଜେଇଛନ୍ତି, ହଜେଇଛନ୍ତି। ସେଇ ଜାପାନୀ ଭାଇଙ୍କ ଗୀତକୁ ଗାଇଛନ୍ତି ଅମୃତା ନାୟକ, ବହୁତ ସୁନ୍ଦର ଗାଇଛନ୍ତି, ଆଉ ଜାପାନୀ ଭାଇଙ୍କ ମ୍ୟୁଜିକ୍ ତ ବହୁତ ସୁନ୍ଦର ହେଇଛି। ଗୀତରେ ମେଲ୍ ଗୀତରେ ଯାହା ବି କିଛି କନସେପ୍ଟ ଥିଲା ଏଇ ଗୀତରେ ଆମେ ତାର ରିପ୍ଲାଇ ଦେଇଛୁ, ସେ ଝିଅ ରିପ୍ଲାଇ ଦେଇଛି ଯେ ଭଲ ପାଇବାରେ ସେ ଏବେ ବି ହାରିନି, ଏବେ ବି ଭଲ ପାଉଛି। ଆଉ ଏତିକି କହିବି ଯେ ଜଣକୁ ଭୁଲ ବୁଝିବା ପୂର୍ବରୁ ତା ପରିସ୍ଥିତିକୁ ବୁଝନ୍ତୁ, ତାପରେ ଯେ ତାକୁ ଭୁଲ ବୁଝିବେ। ଆଉ ଏଇ ଗୀତରେ ସେଇ କଥା, ସେଇ ଭଲ ପାଇବା, ସେଇ ସବୁ କାହାଣୀ ଅଛି। ଆପଣମାନେ ଗୀତକୁ ଦେଖନ୍ତୁ, ପ୍ରଚୁର ମାତ୍ରାରେ ଭଲ ପାଇବା ଦିଅନ୍ତୁ। ଧନ୍ୟବାଦ।